ଦ୍ୱିତୀୟ ବିବରଣ ଛଅ ପର୍ବ। ତୁମେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମମାନଙ୍କ ପାଳନାର୍ଥେ ଏହିସବୁ ଆଜ୍ଞା ଓ ବିଧି ଓ ଶାସନ ତୁମମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ଆଜ୍ଞା ଦେଲେ। ସଦାପ୍ରଭୁ ତୁମେ ପରମେଶ୍ୱର, ଯେଉଁ ସକଳ ବିଧି ଓ ଆଜ୍ଞା ମୁଁ ଆଦେଶ କରେ, ତୁମେ ଯାବଜ୍ଜୀବନ ପୁତ୍ର ପୌତାଦ୍ରିକମେ ତା ପାଳନ କରିବା ପାଇଁ ତାହାଙ୍କୁ ଭୟ କଲେ ତୁମର ଦୀର୍ଘ ପରମାୟୁ ହେବ। ଏହେତୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର। ତୈରେ ସଦାପ୍ରଭୁ ତୁମ ପୂର୍ବପୁରୁଷଗଣର ପରମେଶ୍ୱର ତୁମକୁ ଯେ ରୂପେ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ଦୁଗ୍ଧ ମଧୁ ପ୍ରବାହୀ ଦେଶରେ ତୁମର ମଙ୍ଗଳ ହେବ ଓ ତୁମେମାନେ ଅତିଶୟ ବଧୁଷ୍ଣୁ ହେବ। ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମମାନଙ୍କର ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏ ନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ, ଆଉ ତୁମେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ, ଓ ତୁମେ ଆପଣା ଗୃହରେ ବସିବା ବେଳେ ଓ ତୁମେ ପଥରେ ଚାଲିବା ବେଳେ, ତୁମେ ଆପଣା ଶୟନ କରିବା ବେଳେ, ତୁମେ ଉଠିବା ବେଳେ ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ, ଆଉ ତୁମେ ଚିହ୍ନ ସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। ଆହୁରି ତୁମେ ଆପଣା ଗୃହଦ୍ୱାର ଚୌକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ। ତୁମ୍ଭ ପୂର୍ବପୁରୁଷ ଅବ୍ରାହ୍ମ ଓ ଇସାହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମକୁ ଉପସ୍ଥିତ କରାଇଲା ଉତାରେ ତୁମେ ଯାହା ଗାନ୍ଥି ନାହଁ ଏପରି ବୃହତ୍ ଓ ସୁନ୍ଦର ନଗର, ଆଉ ଯାହା ତୁମେ ପୂର୍ଣ୍ଣ କରିନାହଁ ଏପରି ସକଳ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଓ ଯାହା ତୁମେ ଖୋଳିଲ ନାହିଁ ଏପରି ଖୋଦିତ କୂପ, ଯାହା ରୋପଣ କଲ ନାହିଁ ଏପରି ଦ୍ରାକ୍ଷାକ୍ଷେତ୍ର, ଓ ଜିତବୃକ୍ଷ ପାଇ ଯେତେବେଳେ ତୁମେ ଭୋଗ କରି ତୃପ୍ତ ହେବ, ସେତେବେଳେ ସାବଧାନ, ଯିଏ ତୁମକୁ ଦାସ୍ୟଗୃହ ରୂପ ମିଶ୍ର ଦେଶରୁ ବାହାର କରି ଆଣିଛନ୍ତି ସେ ସଦାପ୍ରଭୁଙ୍କୁ ପାର୍ଶ୍ୱର ନାହିଁ। ତୁମେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କୁ ଭୟ କରିବ, ଓ ତୁମେ ତାହାଙ୍କ ସେବା କରିବ ଓ ତାହାଙ୍କ ନାମର ଶପଥ କରିବ। ତୁମେମାନେ ଅନ୍ୟ ଦେବଗଣର, ତୁମମାନଙ୍କ ଚତୁର୍ଦ୍ଦିଗ ସ୍ଥିତ ଅନ୍ୟ ଦେଶୀୟ ଲୋକମାନଙ୍କ ଦେବଗଣର ପଶ୍ଚାତଗାମୀ ହେବ ନାହିଁ। ହେଲେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ କ୍ରୋଧ ତୁମ ପ୍ରତିକୂଳରେ ପ୍ରଜ୍ୱଳିତ ହେବ, ଓ ସେ ଭୂମଣ୍ଡଳରୁ ତୁମକୁ ବିନାଶ କରିବେ, କାରଣ ତୁମ୍ଭ ମଧ୍ୟବର୍ତ୍ତୀ ସଦାପ୍ରଭୁ ତୁମ ପରମେଶ୍ୱର ସୌଗୌରବ ରକ୍ଷଣେ ଉଦ୍ୟୋଗୀ ପରମେଶ୍ୱର ଅଟନ୍ତି। ତୁମେମାନେ ମଶାରେ ଯେପରି ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କରିଥିଲ, ସେପରି ତାହାଙ୍କୁ ପରୀକ୍ଷା କରିବ ନାହିଁ। ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ପ୍ରମାଣବାକ୍ୟ ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ। ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ ତୁମେ ତାହା କରିବ, ତହିଁରେ ତୁମର ମଙ୍ଗଳ ହେବ, ଓ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ତୁମ ସମ୍ମୁଖରୁ ତୁମର ସମସ୍ତ ଶତ୍ରୁଙ୍କୁ ଦୂର କରିବା ପାଇଁ ଯେଉଁ ଦେଶ ବିଷୟରେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ତୁମେ ସେହି ଉତ୍ତମ ଦେଶରେ ପ୍ରବେଶ କରି ତାହା ଅଧିକାର କରିବ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମମାନଙ୍କୁ ଯେଉଁ ସକଳ ପ୍ରମାଣବାକ୍ୟ ଓ ବିଧି ଓ ଶାସନ ଦେଇଅଛନ୍ତି, ସେସବୁର ଅଭିପ୍ରାୟ କ'ଣ? ଏହା ଭବିଷ୍ୟତ କାଳରେ ତୁମର ସନ୍ତାନ ତୁମକୁ ପଚାରିଲେ ତୁମେ ଆପଣ ସନ୍ତାନକୁ କହିବ, ଆମ୍ଭେମାନେ ମିଶରରେ ଫାରର ବନ୍ଧା ଦାସ ଥିଲୁ, ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଆମମାନଙ୍କୁ ମିଶରରୁ ବାହାର କରି ଆଣିଲେ, ଆଉ ସଦାପ୍ରଭୁ ଆମମାନଙ୍କ ସାକ୍ଷାତରେ ମିଶର ପ୍ରତି, ଫାରଙ୍କ ପ୍ରତି ଓ ତାଙ୍କ ସମସ୍ତ ପରିବାର ପ୍ରତି ମହା କ୍ଲେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ। ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ, ସେ ଦେଶରେ ସେ ଆମମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିଶରରୁ ବାହାର କରି ଆଣିଲେ। ପୁଣି ସଦାପ୍ରଭୁ ଆଜି ଦିନତୁଲ୍ୟ ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରିପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ। ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞାନୁସାରେ ଏହି ସମସ୍ତ ଆଜ୍ଞା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମିକତା ହେବା।